ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ରାଜ୍ୟ ପହିଲା ଖେପ୍ ନିର୍ବାଚନ ଥି ଆଜି କଲାହାଣ୍ଡି କୋରାପୁଟ ନବରଙ୍ଗପୁର ଆର୍ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଆର୍ ଇତାର ଅଧୀନତି ଥିବାର 28ଟା ବିଧାନସଭା ଆସନ ଲାଗି ଭୋଟ୍ ନିଆଯିବା। ମାଓପ୍ରବଣ ଇଲାକାନୁ ସକାଳ 7 ବଜେନୁ ମତଦାନ ମୂଲ ହୋଇକିରି ଉପରବେଲା 4 ବଜେ ସର୍ବା। ସେନ୍ତା ବାକି ଇଲାକାମାନ୍କେ ସକାଳ 7 ବଜେନୁ ମୂଲ ହୋଇକିରି ସଞ୍ଜର 6 ବଜେ ତକ୍ ଭୋଟ୍ ନିଆଯିବା ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫୁ ସୂଚନା ମିଳିଛି। ଇକ୍ଷେପେ 4ଟା ଲୋକସଭା ଆସନ ଲାଗି 37 ଜଣ ପ୍ରାର୍ଥୀ ରହିଥିବାର ବେଳେ ବିଧାନସଭା ଆସନମାନଙ୍କର ଲାଗି 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। 7303 ମତଦାନ କେନ୍ଦ୍ରନୁ 62,87,222 ଜଣ ଭୋଟର ଭୋଟ୍ ଦେବେ। ଫି ବୁଥ୍ନୁ ମତଦାତାମାନଙ୍କର ସୁଖଦ ମତଦାନର ଅନୁଭୂତି ଲାଗି ନିର୍ବାଚନ କର୍ମଚାରୀମାନେ ତୟାର ଅଛନ୍ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍। ମତଦାନ କରବାର ଲାଗି ପୁଲିଂ ପାର୍ଟିମାନେ ବୁଥ୍ମାନଙ୍କୁ ଯାଇସାରିଛନ୍। ନୂଆପଡ଼ା ଜିଲ୍ଲାର ଅପହଞ୍ଚ ଇଲାକାନୁ ଥିବାର 6ଟା ବୁଥ୍ ଲାଗି ପୁଲିଂ ପାର୍ଟିମାନଙ୍କୁ ବିମାନ ଜରିଏ ଯିବାର ସୁବିଧା କରାଯାଇଥିଲା। କେତେଟା ଇଲାକାନୁ ଥିବାର ଭୋଟ୍ କେନ୍ଦ୍ରକେ ବୋଟ୍ ଥି ନଦୀ ପାର ହୋଇକିରି ପୁଲିଂ ପାର୍ଟିମାନେ ଯାଇଛନ୍। ଇସବୁ ଐତିହାସିକ ମୁହୂର୍ତ୍ତ ନିର୍ବାଚନକେ ଦେଶର ପ୍ରକୃତ ମହାନ ଗଣପର୍ବ ଭାବେ ସ୍ଥାପନା କରବାର ସହିତ ମତଦାନର ପରବ ଆମର ଗରବ ବାର୍ତ୍ତାକେ ସାର୍ଥକ କରୁଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍। 2024 ଲୋକସଭା ନିର୍ବାଚନର 4 ନମ୍ବର ଖେପେ ଆଜି 9ଟା ରାଜ୍ୟ ଆର୍ ଗୋଟେ କେନ୍ଦ୍ରଶାସିତ ଅଞ୍ଚଳର ସବୁ ମିଶିକିରି 96ଟା ଆସନ ଲାଗି ଭୋଟ୍ ନିଆଯିବା। ଇକ୍ଷେପେ 1,717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ବେଳେ 17,70,00,000 ଭୋଟର ନିଜର ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ। ରାଜ୍ୟ ଶାନ୍ତିପୂର୍ଣ୍ଣ ଆର୍ ନିରପେକ୍ଷ ନିର୍ବାଚନ ଲାଗି କରାଯାଉଥିବାର ଯାଞ୍ଚ ବେଳେ 4,10,00,000 ନଗଦ ଟଙ୍କା ଜବତ କରାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍। ହେନ୍ଚାତ୍ 725 କ୍ୱିଣ୍ଟାଲ ଗଞ୍ଜେଇ 4.5 କେଜି ବ୍ରାଉନ୍ ସୁଗର ବାଗିର ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇକରି 1,048 ନିଶା ମାଫିଆଙ୍କୁ ଗିରଫ କରାଯାଇଛି। ବରିଷ୍ଠ ବିଜେପି ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏବେ 20 ତାରିଖ ଫେରଘାଏ ଓଡ଼ିଶା ଗସ୍ତନୁ ଆସିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସେଦିନ ପୁରୀନ ରୋଡ୍ ଶୋ କରବାର ସହିତ କଟକ ଆର୍ ଅନୁଗୁଳନୁ ସାଧାରଣ ସଭାକେ ସମ୍ବୋଧନ କରିବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲୋକ ମହାପାତ୍ର ସୂଚନା ଦେଇଛନ୍। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ 19 ତାରିଖ ଦିନ ଦଳୀୟ ପ୍ରାର୍ଥୀମାନଙ୍କ ପ୍ରଚାର ଲାଗି କେନ୍ଦୁଝର ଗସ୍ତଥି ଆସିବେ ବୋଲି ଜଣାପଡ଼ିଛି। ଶ୍ରୀ ଗୋପୀନାଥପୁର ସିଲିସୁଆଁ ଫୁଟବଲ ପଡ଼ିଆଠାରେ ଗୋଟିଏ ସମାବେଶଥି ଉଦ୍ବୋଧନ ଦେବେ। ତାରୁତ୍ରୁ ଆନନ୍ଦପୁରର ହାଟଡିହି ବ୍ଲକ୍ଥି ଗୋଟିଏ ଜନସଭାଥି ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଥିବାର ଜଣାପଡ଼ିଛି। ଆଇବା ବୁଧବାରନୁ 24 ତାରିଖ ତକ୍ ସ୍ନାତକ ପାଠ୍ୟକ୍ରମ ଲାଗି ଏକକ ବିଶ୍ୱବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ସିୟୁଇଟି ହେବା। ଏଥିଲାଗି ଗଲାକାଲିନୁ ୱେବ୍ସାଇଟ୍ ଜରିଏ ଆଡ୍ମିଟ୍ କାର୍ଡ ମିଳିପାରୁଛି। ଇବାବ୍ଦେ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ସୂଚନା ଦେବାର ସହିତ ସମ୍ପୂର୍ଣ୍ଣ ପରୀକ୍ଷା ସୂଚୀ ପ୍ରକାଶ କରିଛି। ଏନ୍ଟିଏର ୱେବ୍ସାଇଟ୍ www.nta.ac.in ଥି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରବାର ସୁବିଧା ରହିଛି। ବୌଦ୍ଧ ଜିଲ୍ଲାନୁ ଏବେ 20 ତାରିଖ ଦିନ ଭୋଟ୍ ହେବାରକେ ଯାଉଥିବାର ବେଳେ ଗଲାକାଲିଠାନୁ ନିର୍ବାଚନ କାମଥି ନିୟୋଜିତ କର୍ମଚାରୀମାନଙ୍କର ପୋଷ୍ଟାଲ ବେଲର୍ଥି ଭୋଟ୍ ଦେବାର ପ୍ରକ୍ରିୟା ମୂଲ ହୋଇଛି। ଏବତକ 276 ଜଣ କର୍ମଚାରୀ ଭୋଟ୍ ଦେଇସାରିଥିବାର ବେଳେ ଏବେ 17 ତାରିଖ ତକ୍ ଏ ପ୍ରକ୍ରିୟା ଚାଲବା ବୋଲି ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟ ତରଫୁ ସୂଚନା ଦିଆଯାଇଛି। ବୌଦ୍ଧଠାରେ ଥିବାର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଆଇଟିଆଇ ଆର୍ ଟାଟା ପାୱାର ବିଦ୍ୟୁତ୍ ବିତରଣ କମ୍ପାନୀ ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଇଟିଆଇର ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଆଉ ଶିଳ୍ପ ବାବଦର ବ୍ୟବହାରିକ ଜ୍ଞାନ ଭିତରେ ସମନ୍ୱୟ ରକ୍ଷା ଆର୍ ସେମାନଙ୍କର ଦକ୍ଷତା ବୃଦ୍ଧି ଲାଗି ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଛାତ୍ରଛାତ୍ରୀମାନେ ଅତ୍ୟାଧୁନିକ ତାଲିମ ସୁବିଧା ଆଉ କାର୍ଯ୍ୟକ୍ଷେତ୍ରର ଅନୁଭୂତି ହାସଲ କରିପାରିବେ। ଦେଶେ ଗଲା 15 ବର୍ଷ ଭିତରେ ଜଙ୍ଗଲ ଇଲାକା ବଢ଼ୁଛେ ବୋଲି ପରିବେଶ ଜଙ୍ଗଲ ଆର୍ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ତରଫୁ କୁହାଯାଇଛି। ମିଳିତ ଜାତିସଂଘ ଜଙ୍ଗଲ ଫୋରମ ତରଫୁ ନ୍ୟୁୟର୍କଠାରେ ହୋଇଥିବାର ଗୋଟିଏ କାର୍ଯ୍ୟକ୍ରମଟି ମନ୍ତ୍ରଣାଳୟ ତରଫୁ ଜଙ୍ଗଲ ସୁରକ୍ଷା ନିରନ୍ତର ପରିଚାଳନା ଲାଗି ଦେଶେ ବନାଞ୍ଚଳ ସମ୍ପ୍ରସାରିତ ହେଉଛେ ବୋଲି କୁହାଯାଇଛି। 2010-2020 ଭିତରେ ଏ ଦିଗେ ଭାରତ ପୃଥିବୀର 3 ନମ୍ବର ରେଙ୍କ୍ରେ ରହିଛି। ରାଜ୍ୟର ଭିନ୍ ଭିନ୍ ଜାଗାନୁ ଗଲାକାଲିନୁ କାଲବୈଶାଖୀ ବର୍ଷା ଲାଗି ତାତି କମିଛି। ଗଲାରାତି ସମ୍ବଲପୁର ଜିଲ୍ଲାର ଅଲଗା ଅଲଗା ଇଲାକାନୁ ଜବର ଧୁକାଧନ୍ଦି ସହିତ ଭଲ୍ ଅଛରେ ବର୍ଷା ହୋଇଥିଲା। ଆବା 17 ତାରିଖ ତକ୍ ରାଜ୍ୟ କମ୍ ତାତି ରହିବା, ତାର ଉତ୍ତରୁ ପାଗ ଫେର୍ ବଦଳିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଥିନିର୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରବେ ରାତି 7:02।